समस्त साधु गुरु वैष्णव तथा कृष्ण भक्त सर्वृंदमातृवृंदमर्पण निवेदन करी आम श्रीमद्भागवत दर्शन स्कंद तृतीय श्रद्धा श्लोक सात कथा आरंभ करवा का आम छ नंबर श्लोक पर्यटन कही कि भाव में भगवान राज समृद्धि आरंभ है सब गोपी मान 300 कोटी गोपी तक मध्य दुई दुई जन गोपी मध्य जन जन कृष्ण ବା ଦୁଇ ଦୁଇ ଜଣ କୃଷ୍ଣଙ୍କ ମଧ୍ୟରେ ଜଣେ ଜଣେ ଗୋପୀ କିନ୍ତୁ ଜଣେ ଗୋପୀ ଦେଖୁନାହାନ୍ତି କୃଷ୍ଣ ଏତେ ସଂଖ୍ୟାରେ ଅଛନ୍ତି ବୋଲି ସେମାନେ ଦେଖୁଛନ୍ତି କୃଷ୍ଣ ଜଣେ ରହିଛି ତାଙ୍କ ପାଖରେ ଇଏ ଭଗବାନଙ୍କର ଅଦ୍ଭୁତ ଲୀଳା ଆମେ ଗତକାଲି ଆଲୋଚନା କରିଥିଲେ ତେଣୁ ଏଇଟାକୁ ଦେଖିକି ଦେବତାମାନେ ଦୁନ୍ଦୁବି ନାଦ କଲେ ଆମେ ଗତକାଲି କହୁଥିଲେ ଦୁନ୍ଦୁ ଭୟ ନିଦୁ ନିପିତୁ ପୁଷ୍ପପୁଷ୍ଟୟ ଜଗୁ ଗନ୍ଧର ପତେହ ଶସ୍ତ୍ରିକାସ୍ତ ଦେଶୁ ମଳମ ଗନ୍ଧର୍ମାନେ ନୃତ୍ୟ କରିବା ପାଇଁ ଲାଗିଲେ ପୁଷ୍ପବୃଷ୍ଟି କଲେ ଭଗବାନଙ୍କୁ ଦଶଗାନ କଲେ ତେଣୁ ଏଇଭଳି ଭାବରେ ଗୋପୀମାନେ ଯେଉଁ ନୃତ୍ୟ କଲେ ତାଙ୍କର କ'ଣ ତାଙ୍କର ଯେଉଁ ବଳୟ ବା ଚୁଡ଼ି ତାଙ୍କର କିଙ୍କିଣୀ ତାଙ୍କ ନୁପୁର ଏସବୁ ନାଦ ହେଲା ସୁଧ୍ୱନି ଶୁଭିଲା ବହୁତ ବିରାଜମାନ ବହୁତ ସୁନ୍ଦର ଭାବରେ ଶୁଭିତ ହେଲା ଏସବୁ ଏ ଯେଉଁ ଶବ୍ଦ ଏବଂ ଏହିଭଳି ଭାବରେ ଭଗବାନ ଦେବୀଙ୍କ ସହିତ ମଧ୍ୟ ମଣିନାଙ୍ଗ ହୈମାନଙ୍ଗ ମହାମରକୁତ ଯଥା ଯେମିତି ସୁନାରେ ସୁନା ଯଦି ସୁନା ମଧ୍ୟରେ ଗୋଟେ ଯଦି ମଣି ରହିବ ଯଦି ସୁନ୍ଦର ଦେଖାଯାଏ ସେହିଭଳି ଭାବରେ ଦେଖାଯାଉଛନ୍ତି ଆମେ ଗତକାଲି ଆଲୋଚନା କରୁଥିଲେ ସବୁଟି ତେଣୁ 7 ନମ୍ବର ଶ୍ଳୋକରୁ ଆମେ କଥା ଆରମ୍ଭ କରିବା ଆଜି ପାଦ ନ୍ୟାସେ ଭୁଜବି ଧୋତିବେ ସସ୍ମିତେ ଭୂ ବିଳାସେ ଭଜ୍ୟ ନଧେଇ ସ୍ଥଳକୁଚ ପଟେଇ କୁଣ୍ଡଳେଇ ଗଣ୍ଡଲୋଳେହି ସିଦ୍ୟନ୍ ମୁଖ୍ୟ କବର ରସନା ଗ୍ରନ୍ଥୟ କୃଷ୍ଣବଧ୍ୟ ଗାୟନ୍ତ୍ୟସ୍ତଂ ତଡ଼ିତ ଇବ ତା ମେଘ ଚକ୍ରେ ବିରେଜୁ ଏଭଳି ଭାବରେ ରାସଲୀଳା ଆରମ୍ଭ ହେଲା ପାଦ ନ୍ୟାସେଇ ଭୋଜ ବିଦ୍ୟୁତି ଭି ନୃତ୍ୟରେ ଯେଉଁ ସବୁ ରହିଛି ପାଦ କେମିତି ନ୍ୟାସ କରାଯିବ କିଭଳି ଭାବରେ ପାଦ ତାଥେଇ ତାଥେଇ ତଥେଇ ତଥେଇ ବିଭିନ୍ନ ପ୍ରକାର ସବୁ ନୃତ୍ୟର ସବୁ ରହିଛି ଛନ୍ଦ ଲାଳ ସ୍ୱର ତାଳ ଲୟ ଏସବୁ ରହିଛି ବିଭିନ୍ନ ପ୍ରକାର ଛନ୍ଦରେ ସବୁ ନୃତ୍ୟ କରୁଛନ୍ତି ଏଇଭଳି ଭାବରେ ଆମର କୁହାଯାଇଛି ଆମେ କହିବା ଟୀକାରେ ସବୁ କୁହାଯାଇଛି ଯେତେ ଜୀବ ଅଛନ୍ତି ସେତିକି ରାଗ ରହିଛି କେତେ ରାଗ ରହିଛି କେତେ ଆମେ ଖାଲି 2-4 ରାଗ ବିଷୟରେ ଜାଣିଛି କିନ୍ତୁ ଏତେ ରାଗ ଅଛି ରାଗର ଯେଉଁ ରାଗ ଯେଉଁ ସ୍ୱରରେ ଗାନ କରାଯାଏ ଲକ୍ଷ ଲକ୍ଷ ଜୀବ ଅଛନ୍ତି ସେତିକି ଅନୁସାରେ ରାଗ ମଧ୍ୟ ରହିଛି ସେ ଅନୁସାରେ ସ୍ୱର ସବୁ ରହିଛି ଭଗବାନ ସବୁର ଗୁରୁ ହେଉଛନ୍ତି ସିଏ ଅଖିଳ କଳା ଗୁରୁ ସବୁକିଛି ରହୁଛନ୍ତି ସେ ଗୁରୁ ତେଣୁ ଏହିଭଳି ଭାବରେ ପାଦଦ୍ୱୟ ଯେଉଁ ନ୍ୟାସ କଲେ ସ୍ଥାପନ କଲେ ଭୁଜ ବିଦ୍ୟୁତି ଭି ଭୁଜ ଚାଳନ ନୃତ୍ୟ ନୃତ୍ୟକୁ ବର୍ଣ୍ଣନା କରାଯାଏ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ନୃତ୍ୟ ଭୁଜ କିଭଳି ଭାବରେ ଚାଳନା କରୁଛନ୍ତି ପାଦ କେମିତି ଚାଳନା କରୁଛନ୍ତି ସସ୍ମିତେଇ ଭୂବିଳା ସେଇ ସ୍ମିତ ହାସ୍ୟ କରିକରି ଭ୍ରୁବିଳା ଭ୍ରୁକୁଞ୍ଚନ ମାଧ୍ୟମରେ ସବୁ ନୃତ୍ୟ ଚାଲିଛି ରାସ ନୃତ୍ୟ ଯେଉଁ ନୃତ୍ୟରେ ଭାଗ ନେବା ପାଇଁ ଆମେ କହୁଥିଲେ ଲକ୍ଷ୍ମୀଦେବୀ ଭାଗ ନେଇପାରିଲେ ନାହିଁ ଏପର୍ଯ୍ୟନ୍ତ ନେଇପାରିନାହାନ୍ତି ଏବଂ କୁହାଯାଏ ଶିବଜୀ ଯାଇଥିଲେ ଥରେ ସେ ରାସ ନୃତ୍ୟରେ ଭାଗ ନେବା ପାଇଁ ଗୋଟେ ସ୍ତ୍ରୀ ବେଶରେ ଯାଇଥିଲେ କୁହାଯାଏ ଏଇଭଳି ଭାବରେ ସବୁ ରହିଛି ସବୁଠୁ ଶ୍ରେଷ୍ଠ ରସ ହେଉଛି ଏଇଟା ତେଣୁ ଭଜ୍ୟାନ୍ ହେଲା ପରେ ବିଭିନ୍ନ ପ୍ରକାର ଭଙ୍ଗୀ ମାଧ୍ୟମରେ ସବୁ ତାଙ୍କର ନୃତ୍ୟ କରେ କୁଣ୍ଡଳେଇ କର୍ଣ୍ଣରେ କୁଣ୍ଡଳ ସବୁ ରହିଛି କୁଣ୍ଡଳ ମଧ୍ୟ ଦୋଳାୟମାନ ହେଉଛନ୍ତି ଏବଂ ଗଣ୍ଡ ଲୋଡ଼େଇ ଯେଉଁ ନୃତ୍ୟ କରୁଛନ୍ତି କର୍ଣ୍ଣରେ ଯେଉଁ କୁଣ୍ଡଳ ରହିଛି ଏସବୁ ଦୋଳାୟିତ ହେଉଛି ଏବଂ ସେସବୁ ତାଙ୍କର ଗାଲରେ ବା ଗଣ୍ଡରେ ସେଇଟାକୁ ରିଫ୍ଲେକ୍ସନ୍ ବା ସେଇଟାକୁ ପ୍ରତିଫଳନ ପ୍ରତିଫଳିତ ହେଉଛି କିଭଳି ଭାବରେ ନା ସ୍ୱିଦିଆନ୍ ମୁଖ୍ୟ କଭର ଯେଉଁ ରହିଛି ତାଙ୍କର ନୃତ୍ୟ ନୃତ୍ୟ ଦ୍ୱାରା ଏ ଯେଉଁ ନୃତ୍ୟ କରାଯାଉଛି ସେଥିପାଇଁ ତାଙ୍କ ଶରୀରରେ ଘନ ବା ଝାଳ ବିନ୍ଦୁ ଦେଖାଯାଉଛି ବହୁତ ସୁନ୍ଦର ଦେଖା ମୋତି ଭଳି ଚମକୁଛି ସେ ଝାଳ ବିନ୍ଦୁ ସବୁ ରହିଛି ଏବଂ ଏସବୁ ଯେଉଁ ରହିଛି କୃଷ୍ଣବଧ କୃଷ୍ଣବଧ କହିଲେ କୃଷ୍ଣଙ୍କର ଏମାନେ ସବୁ ସ୍ତ୍ରୀ ବା ବଧୁ ଏମାନେ ଗାନ କରୁଛନ୍ତି ଯେଭଳି ଭାବରେ ତଡ଼ିଥିବ ତାହା ମେଘ ଚକ୍ରେ ବିରେଇଯିବ ଯେମିତି ମେଘରେ ବିଦ୍ୟୁତ ବିଦ୍ୟୁତ ହେଲେ ବିଦ୍ୟୁତ ମାରିଲେ ଯେଉଁଭଳି ଭାବରେ ମେଘ ଶୋଭା ପାଏ ଏ ଭଗବାନଙ୍କର ରଙ୍ଗ ଯେଉଁ ମେଘର ରଙ୍ଗ ରହିଛି ଗୋପୀମାନେ ସେଇଭଳି ଭାବରେ ବିଦ୍ୟୁତ ଭଳି ଚିକଚିକି ହେଉଛନ୍ତି ତେଣୁ ସେ ଶୋଭା ପାଉଛନ୍ତି ସେଇଭଳି ଭାବରେ ଏଇଭଳି ଭାବରେ ଶୋଭିତ ହେଉଛନ୍ତି ରାସ ନୃତ୍ୟ ଗୋପୀମାନେ ଯେତେବେଳେ କୃଷ୍ଣଙ୍କର ମହିମା ଗାନ କଲେ ସେତେବେଳେ ନୃତ୍ୟରତ ପାଦଦ୍ୱୟ କର ସଞ୍ଚାଳନ ସୁମଧୁର ହସ ସହିତ ଭୂ ବିଳାସ କମଳର ଭଙ୍ଗି ଦ୍ୱାରା ସେମାନଙ୍କର ମୁଖମଣ୍ଡଳ ଘର୍ମାକ ହୋଇ ଉଠୁଥିଲା ଚଞ୍ଚଳ ସ୍ତନ ବସନ ଗଣ୍ଡସ୍ଥଳରେ ଦୁଦୁର୍ଲ୍ୟମାନ କୁଣ୍ଡଳ ଶିଥିଳ କବରୀ ଓ କାଞ୍ଚି ସମନ୍ୱିତ ଗୋପୀମାନଙ୍କ ମେଘମାଳାରେ ବିଦ୍ୟୁତ ଝଲକ କରି ସେବା ପାଉଥିଲା ଏହିଭଳି ଭାବରେ ଶୁଭଦେବ ଗୋସ୍ୱାମୀ ସେ ରାସ ନୃତ୍ୟର ଶୋଭାକୁ ବର୍ଣ୍ଣନା କରୁଛନ୍ତି ତେଣୁ ଏ ଶ୍ଳୋକର ଭାଷରେ ସିଦ୍ଧର୍ଶନ କହୁଛନ୍ତି ମେଘରାଶିରେ ବିଦ୍ୟୁତ ଚମକର ସାଦୃଶ୍ୟ ଅନୁସାରେ ଗୋପୀମାନଙ୍କ ମୁଖମଣ୍ଡଳର ସ୍ୱେଦ ବିନ୍ଦୁ ଶିଶିର ବିନ୍ଦୁ ଏବଂ ସେମାନଙ୍କର ସଙ୍ଗୀତ ମେଘ ଗର୍ଜନ ପରି ପ୍ରତିମାନ ହେଉଥିଲା ଆ ଗ୍ରନ୍ଥୟ ଶବ୍ଦଟି ଅଗ୍ରନ୍ଥୟ ରୂପେ ପଢ଼ାଯାଇପାରେ ଯାହାର ଅର୍ଥ ଶିଥିଳ ହେବା ଅଟେ ଏହି ଶବ୍ଦ ଇଙ୍ଗିତ କରୁଛି ଯେ ଗୋପୀଗଣ ଯଦିଓ ନୃତ୍ୟ ଆରମ୍ଭରେ ସେମାନଙ୍କର କାଞ୍ଚି ବା ଅଳଙ୍କାର ବିଶେଷ ଓ କବରୀ ବା ମଥାର ଖୋସା ଏସବୁ ବେଶ ଶକ୍ତ କରି ବାନ୍ଧିଥିଲେ କିନ୍ତୁ ଧୀରେ ଧୀରେ ତାହା ଶିଥିଳ ହୋଇପଡ଼ିଥିଲା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଦୃଷ୍ଟି ଆକର୍ଷଣ କରୁଛନ୍ତି ଯେ ଗୋପୀମାନେ ନୃତ୍ୟ ମୁଦ୍ରା ସମୟ ପ୍ରଦର୍ଶନରେ ପାରଦର୍ଶୀ ଥିଲେ ଏହିପରି ଭାବରେ କୃଷ୍ଣ ଗୋପୀମାନେ ଶିଳ୍ପସମ୍ମତ ଭାବରେ କେତେବେଳେ ବି ସେମାନଙ୍କ ଆବଦ୍ଧ ବାହୁ ଫାସ ଏକତ୍ର ଚାଳନା କରୁଥିଲେ କେତେବେଳେ ସେମାନଙ୍କ ବାହୁ ପୃଥକ ଭାବେ ଚାଳନା କରି ସେମାନଙ୍କ ଗୀତ ସଙ୍ଗତରେ ଅର୍ଥ ପ୍ରକାଶ ଉଦ୍ଦେଶ୍ୟରେ ମୁଦ୍ରା ସମୟ ପ୍ରଦର୍ଶନ କରୁଥିଲେ ଭାରତୀ ମୁଦ୍ରା ସେମାନେ ପ୍ରଦର୍ଶନ କରୁଥିଲେ ହସ୍ତ ଦ୍ୱାରା ଭାରତୀ ମୁଦ୍ରା ଏଇଟା ଅନ୍ୟ ସ୍ଥାନରେ ବର୍ଣ୍ଣନା କରାଯାଇଛି କି କି ମୁଦ୍ରା ସବୁ ଆମେ ତ ଜାଣିନେ ଖାଲି ପଢ଼ିଦେବା ତା ଜଜମେଣ୍ଟ ଟିକା କହିଛନ୍ତି ଏଇଟା କେଉଁଠି ବର୍ଣ୍ଣନା କରାଯାଇଛି ନା ଏଇଟା ଆନନ୍ଦ ବୃନ୍ଦାବନ ଚପୁରରେ ବର୍ଣ୍ଣନା କରାଯାଇଛି ଏତିକି ମୁଦ୍ରା ସବୁ ପ୍ରଦର୍ଶନ ଆମେ ଯେମିତି ପୂଜାହାରୀ ପୂଜା କରୁଥିଲା ବେଳେ ଭଗବାନ ଭୋଗ ରହୁଥିଲେ ବିଭିନ୍ନ ମୁଦ୍ରା ପ୍ରଦର୍ଶନ କରନ୍ତି ସବୁ ରହିଛି ସେ ବିଭିନ୍ନ ମୁଦ୍ରା ରହିଛି ସେହିଭଳି ଭାବରେ ଗୋପୀମାନେ ଏ 12 ମୁଦ୍ରା ପ୍ରଦର୍ଶନ କରୁଥିଲେ ରାସ ନୃତ୍ୟରେ ଆମେ ତ ଜାଣିନୁ କିନ୍ତୁ ସେ ମୁଦ୍ରା ହେଉଛି ଏଇଭଳି ଭାବ ପତାକା ସ୍ତ୍ରୀ ପତାକା ହଂସମସ୍ତକ କର୍ତ୍ତରୀ ମୁଖ ଶୁକତୁଣ୍ଡକ ସନ୍ଦସନ ଫଟକ ମୁଖ ପଦ୍ମକୋଷ ଅହିତୁଣ୍ଡ ମୁଦ୍ରା ଅହିତୁଣ୍ଡ ମୁଦ୍ରା କହିଲେ ସାପର ମୁଖ ରହିଛି ଏଭଳିଆ ମୁଦ୍ରା ସୂଚିମୁଖ ମୃଗ ଶୀର୍ଷକ ମୃଗର ଶିରବଳି ଅର୍ଦ୍ଧଚନ୍ଦ୍ର ଏଇଭଳି ଭାବେ 12 ମୁଦ୍ରା ପ୍ରଦର୍ଶନ କରୁଥିଲେ ସେ ନୃତ୍ୟ ମାଧ୍ୟମ ନୃତ୍ୟ ସମୟରେ ଏଇଭଳି ଭାବରେ ବହୁତ ଟୀକାରେ କଥା ରହିଛି ଆମେ କାଲି ସଂକ୍ଷେପ ବର୍ଣ୍ଣନା କରୁଛେ ନୃତ୍ୟ ଚାଲିଛି ତେଣୁ 8 ନମ୍ବର ଶ୍ଳୋକରେ କୁହାଯାଉଛି ଉଚ୍ଚୈ ଜଗୁ ନୃତ୍ୟମାନ ରକ୍ତକଣ୍ଠ୍ୟୋ ରତିପ୍ରିୟା କୃଷ୍ଣ ବିମର୍ଶ ମୋଦିତା ଯଦ୍ଗୀତେନେଦମାବୃତମ୍ ଉଚ୍ଚୈ ଜଗୁ ଉଚ୍ଚସ୍ୱରରେ ଗାନ କରୁଥିଲେ ସେମାନେ ଉଚ୍ଚସ୍ୱରରେ ଗାନ କରୁଥିଲେ ଗୋପୀମାନେ ଭଗବାନ ଗାନ କରୁଥିଲେ ରାସ ନୃତ୍ୟ ହେଉଛି ସମସ୍ତେ ଗାନ କରୁଛନ୍ତି ଏହା ଆନନ୍ଦ ଆନନ୍ଦ ସୂଚକ ମାନେ ଗାନ କରୁଛି ମାନେ ବୁଝିବାକୁ ପଡ଼େ ସେ ଆନନ୍ଦରେ ଗାନ କରୁଛି ଦୁଃଖରେ ଜଣେ ଗାନ କରିପାରିବ ନାହିଁ ତେଣୁ ଉଚ୍ଚୈ ଜଗୁ ନୃତ୍ୟମାନ ସେମାନେ ନୃତ୍ୟ କରୁଛନ୍ତି ଏବଂ ଗାନ ଗାନ କହୁଛନ୍ତି ଗାନ କରୁଛନ୍ତି ଦୁଇଟି ଯାକ ଏକ ସମୟରେ ଚାଲିଛି ରକ୍ତକଣ୍ଠ୍ୟୋ ରତିପ୍ରିୟା ରକ୍ତକଣ୍ଠ୍ୟୋ ରକ୍ତକଣ୍ଠ ବହୁତ ତାଙ୍କର ରଙ୍ଗୀନ କଣ୍ଠରେ ରତିପ୍ରିୟା ଯେଉଁ ଯେଉଁ ରାତି ରାସ ଲୀଳା ବିଳାସ ଚାଲିଛି, ଏଇଭଳି ଭାବରେ ଗୋପୀମାନେ ଏବଂ ଭଗବାନ କୃଷ୍ଣ ରାସ ନୃତ୍ୟରେ ଆନନ୍ଦ ପ୍ରଦାନ ପ୍ରାପ୍ତ ହେଉଛନ୍ତି। କୃଷ୍ଣାବିମର୍ଶ ମୁଦିତା, ତେଣୁ କୃଷ୍ଣଙ୍କର ସ୍ପର୍ଶରେ ସେମାନେ ବହୁତ ଆନନ୍ଦିତ ହେଇ ଯତ୍ ଗୀତେନ ଇଦମ୍ ଆବୃତମ, ତେଣୁ ଏହି ସଙ୍ଗୀତ ଦ୍ୱାରା ସେ ସ୍ଥାନ ପରିବ୍ୟାପ୍ତ ହେଲା ଗୋପୀମାନଙ୍କ ସଙ୍ଗୀତ। ଯେଉଁ ସଙ୍ଗୀତକୁ ଆମେ ଦଶମ ସ୍କନ୍ଧ 47 ଅଧ୍ୟାୟରେ ଆମେ କହୁଥିଲେ, ଏ ସଙ୍ଗୀତ ହେଉଛି ତିନି ଭୁବନକୁ ପବିତ୍ର କରିଦେବ। ବନ୍ଦେ ନନ୍ଦବ୍ରଜ ସ୍ତ୍ରୀଣା ପାଦରଣ ଅଭୀକ୍ଷଣ ସହ ଯାସାଂ କୃଷ୍ଣ କଥିତ ଗୀତଂ ପୁନାଦି ଭୁବନ ତ୍ରିୟମ୍। ଏଇଟା କହୁଛନ୍ତି ଉଦ୍ଧବ, କହୁଛନ୍ତି ଗୋପୀମାନଙ୍କର ଯେଉଁ ସଙ୍ଗୀତ ଶୁଣିକିରି ଏଇଭଳି ଭାବରେ କହିଛନ୍ତି ସିଏ, ତାଙ୍କ ପାଦରଣୀକୁ ସେ ବନ୍ଦନା କରୁଛନ୍ତି। କାହିଁକି ନା ଯାହାଙ୍କର ମୁଖରେ ଯେଉଁ ଭଗବାନ କଥା ବାହାରୁଛି ଆସୁଛି, କୃଷ୍ଣ କଥୋତ୍ ଗୀତମ୍ ଯେଉଁ କରୁଛନ୍ତି, ଗୀତ ଗାନ କରୁଛନ୍ତି, ପୁନାଦି ଭୁବନ ତ୍ରୟମ୍, ସବୁ ତିନି ଭୁବନକୁ ପବିତ୍ର କରିଦେବ ଭଗବାନଙ୍କର ବିଷୟରେ ଯେଉଁ କଥା ରହିଛି। ତେଣୁ ଆଜି ଏଠି ମଧ୍ୟ ଗୋପୀମାନେ ଭଗବାନଙ୍କ ବିଷୟରେ ଗୁଣଗାନ କରୁଛନ୍ତି, ଗୋପୀମାନଙ୍କର ଗୁଣଗାନ କରୁଛନ୍ତି। ଏ ଭାବର ଆଦାନ ପ୍ରଦାନ ଭଗବାନ ଭକ୍ତଙ୍କର ଏଇଭଳି ଭାବରେ ଭାବର ଆଦାନ ପ୍ରଦାନ ହୁଏ। ଭଗବାନଙ୍କୁ ଯଶ ଗାନ କରନ୍ତି ତାଙ୍କ ଭକ୍ତମାନେ, ଏବଂ ଭଗବାନ ତାଙ୍କର ଭକ୍ତମାନଙ୍କର ଯଶ ଗାନ କରନ୍ତି। କୁହାଯାଇଛି ଯେ ଭଗବାନ କହୁଛନ୍ତି, ଯଦି ଆମେ ମୃତ୍ୟୁ ସମୟରେ ଅନ୍ତିମ ସମୟରେ ଯଦି ଆମେ ଭଗବାନଙ୍କର ସ୍ମରଣ କରିବା, ତାହେଲେ ଆମେ ଜୀବନରେ ଶ୍ରେଷ୍ଠ ସିଦ୍ଧି ଲାଭ କରିବା। କିନ୍ତୁ ଭଗବାନ ଅନ୍ତିମ ସମୟରେ କାହାକୁ ଚିନ୍ତା କରିବେ? ଏ କଥା କୁହାଯାଇଛି, ଭାଗବତ ବର୍ଣ୍ଣନା କରାଯାଇଛି, ଭଗବାନ ଅନ୍ତିମ ସମୟରେ ତାଙ୍କର ଭକ୍ତକୁ ଚିନ୍ତା କରୁଛନ୍ତି। ଭଗବାନଙ୍କର ସେମିତି କିଛି ଅନ୍ତିମ ସମୟ ନାହିଁ, କିନ୍ତୁ ତାଙ୍କର ତ ଶରୀର ହେଉଛି ସଚ୍ଚିଦାନନ୍ଦ ଶରୀର, ସେ ପ୍ରକଟ ହୁଅନ୍ତି, ପୁଣି ଅନ୍ତର୍ଧ୍ୟାନ ହୋଇଯାଆନ୍ତି, ଉଦୟ ହୁଅନ୍ତି ଏବଂ ଅସ୍ତ ହୁଅନ୍ତି ସୂର୍ଯ୍ୟ ସେଇଭଳିଆ। କିନ୍ତୁ ତଥାପି ଯେତେବେଳେ ଅନ୍ତର୍ଧ୍ୟାନ ହେଉଥିଲେ, ଭଗବାନ ବିଦୁରଙ୍କ ବିଷୟରେ ଚିନ୍ତା କରୁଥିଲେ। ଏଇଟା ଉଦ୍ଧବ କହିଲେ ବିଦୁରଙ୍କୁ, ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଉଦ୍ଧବ ବିଦୁରଙ୍କୁ କହୁଛନ୍ତି, ଆପଣଙ୍କ କଥା ସ୍ମରଣ କରୁଥିଲେ ଭଗବାନ, ଯେତେବେଳେ ସାର ଏ ଗୃହ ଜଗତକୁ ତ୍ୟାଗ କରି ଯେତେବେଳେ ଗଲେ, ସେତେବେଳେ ତୁମ କଥା ଚିନ୍ତା କରୁଥିଲେ, ଆପଣଙ୍କ କଥା ଚିନ୍ତା କରୁଥିଲେ, ତେଣୁ ଆପଣଙ୍କ ପାଇଁ ସେ ସନ୍ଦେଶ ଦେଇଛନ୍ତି। ମୈତ୍ରମୁନି ପାଖକୁ ଗଲେ ସେ ସବୁ ସନ୍ଦେଶ ଦେବେ ଆପଣଙ୍କୁ। ତେଣୁ ବିଦୁର ମୈତ୍ର କଥା ଆରମ୍ଭ ଭାଗବତ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ, ଏହି ଦୁଇଟି ସ୍କନ୍ଧରେ ବିଦୁର ମୈତ୍ର କଥା ବର୍ଣ୍ଣନା କରାଯାଇଛି। ତେଣୁ ଏଠି କୁହାଯାଉଛି 8 ଶ୍ଳୋକରେ ଯେ ଏଇଠି କୁହାଯାଇଛି, ସଙ୍ଗୀତ ସାର ନାମକ ଗୋଟେ ଶାସ୍ତ୍ର ରହିଛି, ଯେଉଁଥିରେ କୁହାଯାଇଛି ଯେତେ ସଂଖ୍ୟକ ଜୀବ ପ୍ରଜାତି ଅଛନ୍ତି ସେତେ ସଂଖ୍ୟକ ସଙ୍ଗୀତ ରାଗ ଅଛି। 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ବୋଲି କୁହାଯାଏ, କିନ୍ତୁ ସେତିକି ସଂଖ୍ୟକ ପ୍ରକାର ରାଗ ଅଛି, ସଙ୍ଗୀତ ଏତେ ସୁନ୍ଦର ସବୁ ରାଗ ରହିଛି। ତା ମଧ୍ୟରେ ଗୋପୀମାନଙ୍କ ଦ୍ୱାରା ପ୍ରକାଶିତ 16,000 ରାଗ ସମୂହ ପ୍ରଧାନ, ଗୋପୀମାନେ ବିଭିନ୍ନ ରାଗରେ ଗାନ କରୁଥିଲେ, 16,000 ରାଗ ରହିଛି, ସେ 16,000 ରାଗରେ ସବୁ ଗାନ କରୁଥିଲେ। 7 ରହିଛି ସ୍ୱର, ସାରେ ଗାମ ପ୍ରାଧାନ୍ୟ, ଏ ଯେଉଁ ରହିଛି ଏ ସଙ୍ଗୀତ ଶାସ୍ତ୍ର, ସାରେ ଗାମ ପ୍ରାଧାନ୍ୟର ଅର୍ଥ ହେଉଛି କ'ଣ ନା ସଡ଼ଜ, ପରେ କୁହାଯାଇଛି ଆମେ କହିବା ସେଇଟା, ସାରେ ଗାମ ପ୍ରାଧାନ୍ୟ। ପଞ୍ଚମ ସ୍ୱର ହେଉଛି କୋଇଲିର କୁହାଯାଏ, ପଞ୍ଚମ ସ୍ୱର ସାରେ ଗାମ ପା, ପା ସ୍ୱରରେ କୋଇଲି ବବା ଗାନ କରେ, ପଞ୍ଚମ ସ୍ୱର ବୋଲି କୁହାଯାଏ। ଏସବୁ ରହିଛି ସଡ଼ଜ, ଋଷଭ, ଗାନ୍ଧାର, ମଧ୍ୟମ, ପଞ୍ଚମ, ଦୈବତ, ନିଷାଦ, ସାରେ ଗାମ ପା ଧା ନି ସାରେ ଗାମ, ଏଇଭଳି ଭାବରେ କଥା ରହିଛି। ଗୋଟେ ଥରେ ଗୋଟେ କଥା ଅଛି, ମହାଭାରତ ବର୍ଣ୍ଣନା କରାଯାଇଛି, ଭୀମ ଚାହିଁଲେ ଭୀମଙ୍କୁ ସବୁବେଳେ ତାଙ୍କୁ ସବୁ ତିରସ୍କାର କରାହେଲା, ତମେ କିଛି କରିପାରୁନ କିଛି କରିପାରୁନ, ଖାଲି ଖାଦ୍ୟ ଗ୍ରହଣ କରୁଛ, ଏଇଭଳି ଭାବରେ ତାଙ୍କୁ କହୁଥିଲେ। ତେଣୁ ଭୀମ ଚିନ୍ତା କଲେ କ'ଣ କରିବେ, ଗୋଟେ ସଙ୍ଗୀତ ଶିକ୍ଷା କରିବେ, ସଙ୍ଗୀତ ଶିକ୍ଷା କରିବା ପାଇଁ କହିଲେ। ତେଣୁ ଶିକ୍ଷା କରିବା ପାଇଁ ଆରମ୍ଭ କଲେ, ସେ ଯେଉଁ ସଭାରେ ତାଙ୍କର ସଙ୍ଗୀତ ଗାନ କରୁ, ସାରେ ଗାମ ପାଧାନୀ ସଙ୍ଗୀତ ଗାନ କରୁଛନ୍ତି, ସମସ୍ତେ ଡିଷ୍ଟର୍ବ ହେଉଛନ୍ତି, ଏଭଳି ଭାବରେ ରହିଛି ସଙ୍ଗୀତ। ତେଣୁ ଦ୍ରୌପଦୀ କହିଲେ ଯେ ତୁମେ ଏଠି ଆଉ ଗାନ କରନା।